ବସ୍ତି ବିକାଶ ପରିଷଦ ସାଲିଆ ସାହି ଭୁବନେଶ୍ୱର 26 ନମ୍ବର ୱାର୍ଡରୁ ଆମେ କହୁଛୁ। ଆମର ଯଦି ଜିପାଲ ରେଡ୍ଡି କହୁଛି, ଆମର ଯଦି ଏଇ ବସ୍ତି ବିକାଶ ପରିଷଦ ସାହିରେ କିମ୍ବା ଗଳିରେ କୌଣସି ଯଦି ଡଷ୍ଟବିନ୍ କିମ୍ବା ଅଳିଆ ଗାଡ଼ିର କୌଣସି ବ୍ୟବସ୍ଥା କରାଯାଏ ବା ଅଳିଆ ପାଇଁ କୌଣସି ଯଦି ବ୍ୟବସ୍ଥା କରାଯାଏ, ଆମର ଗଳିରେ ଏଇଠି କୌଣସି ବ୍ୟବସ୍ଥା ନାହିଁ, ତ ଆପଣ ଯଦି କିଛି ବ୍ୟବସ୍ଥା କରିବେ ତ ଆମେ ଉପକୃତ ହେବୁ। ଧନ୍ୟବାଦ।